ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶାରେ କଲେ ନିର୍ବାଚନୀ ପ୍ରଚାର। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି। ଆଉଟର ମଣିପୁର ସଂସଦୀୟ କ୍ଷେତ୍ରର 6 ବୁଥ୍ରେ ଆସନ୍ତା ମଙ୍ଗଳବାର ଦିନ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ। ଉପକାରିତା ଏବଂ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଖଣି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଆୟୋଜିତ ହେଉଛି ଖଣିଜ ପଦାର୍ଥ ସମ୍ମିଳନୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ 9 କରିଛି ପରାସ୍ତ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ନିକଟସ୍ଥ ଆମ୍ବପୁଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୋଦିଙ୍କ ବିକଶିତ ଭାରତ ସଂକଳ୍ପକୁ ଆଗେଇ ନେଇ ବିକାଶର ଧାରାକୁ ବଜାୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଦେଶ ଖୁବ୍ ଶୀଘ୍ର ବିଶ୍ୱ ଅର୍ଥନୀତିର ତୃତୀୟ ସ୍ଥାନରେ ପହଞ୍ଚବ ବୋଲି ସେ କହିଛନ୍ତି। ବିକଶିତ ଭାରତ ପଥରେ ଦେଶର 80 ଲୋକଙ୍କୁ ଅନ୍ନ ଯୋଜନାରେ ସାମିଲ କରାଯାଇଛି ଏବଂ 10 ଲୋକ ଉଜ୍ଜଳା ଯୋଜନାର ସୁଫଳ ପାଉଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଆଜି ସନ୍ଧ୍ୟାରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ନିର୍ବାଚନୀ ସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବ୍ରହ୍ମପୁରଠାରେ ରାତ୍ରୀଯାପନ କରି ଆସନ୍ତାକାଲି ସକାଳେ ଭୁବନେଶ୍ୱର ଦେଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତ କୋଇଲି ବ୍ଲକର କୁଳିଆପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଦଳ ପକ୍ଷରୁ ପ୍ରଚାର କରିଛନ୍ତି। ସେ କହିଛନ୍ତି କଂଗ୍ରେସ ସରକାରକୁ ଆସିଲେ ଦଳ ପକ୍ଷରୁ ନିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରତିକୁ ନିଶ୍ଚୟ ପାଳନ କରିବ। ସେହିଭଳି ଦଳ ପକ୍ଷରୁ ନିଆଯିବାକୁ ଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। ଭୁବନେଶ୍ୱରରେ ପହଞ୍ଚବା ପରେ ଶ୍ରୀ ଗାନ୍ଧି ପ୍ରଥମେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚ ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ କସ୍ତୁରବା ଆଶ୍ରମ ଯାଇ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ। ସେଠାରୁ କୁଳିଆପଡ଼ିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ପହଞ୍ଚଥିଲେ। ଏହି ସମାବେଶରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଲୋକସଭା ଏବଂ ବିଧାନସଭାର ପ୍ରାର୍ଥୀ ତଥା ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପ୍ରଚାରରେ ସାମିଲ ହୋଇଛନ୍ତି। ଏହି ପର୍ଯ୍ୟାୟରେ 10 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର 95 ଲୋକସଭା ଆସନ ପାଇଁ ଆସନ୍ତା ମାସ 7 ମତଗ୍ରହଣ କରାଯିବ। 1351 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। କର୍ଣ୍ଣାଟକର ବେଲଗାଭିଠାରେ ଏକ ନିର୍ବାଚନୀ ସଭାରେ ବରିଷ୍ଠ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସାଧାରଣ ସଭାରେ ଉଦ୍ବୋଧନ ଦେଇ ଏନ୍ଡିଏର 10 ଶାସନକାଳ ମଧ୍ୟରେ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଦେଶର ଆଇନ ଶୃଙ୍ଖଳା ସ୍ଥିତିକୁ ଅଧିକ ଦୃଢ଼ କରିବା ଲକ୍ଷ୍ୟରେ ତାଙ୍କ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ସେହିଭଳି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାଗୁଡ଼ିକରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଶ୍ରୀ ଶାହା କସଗଞ୍ଜ ଜିଲ୍ଲାର କେତେକ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବା ସହ ମୈନିପୁରୀ ଏବଂ ଇଟଭାଠାରେ ମଧ୍ୟ ଆଜି କେତେକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କାନପୁରଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସେଠାକାର ନିର୍ବାଚନୀ ସ୍ଥିତି ନେଇ ଆଲୋଚନା କରିବେ। ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରେଲି ଏବଂ ଇଟଭା ଜିଲ୍ଲାର କେତେକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମ୍ବଲ ଜିଲ୍ଲାର କେତେକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ସେହିପରି ଅନ୍ୟାନ୍ୟ ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ତରଫରୁ ମଧ୍ୟ ପ୍ରଚାର କାର୍ଯ୍ୟ ଜୋର ଧରିଛି। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହି ଆସନ ପରିସରରେ ଆସୁଥିବା ବିଧାନସଭା ଆସନଗୁଡ଼ିକ ପାଇଁ ମଧ୍ୟ ମେ ମାସ 25 ଭୋଟ୍ ଗ୍ରହଣ କରାଯିବ। ଆସନ୍ତାକାଲିଠାରୁ ଏହିସବୁ ଆସନ ଲାଗି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ମେ ମାସ 6। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 44,41,797 ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 2,35,764 ଜଣ ଯୁବ ମତଦାତା ପ୍ରଥମ ଥର ଲାଗି ଭୋଟ୍ ଦେବେ। ନିର୍ବାଚନ ଆୟୋଗ ଆଉଟର ମଣିପୁର ସଂସଦୀୟ କ୍ଷେତ୍ରର 6 ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ସକାଳ 7 ଅପରାହ୍ନ 4 ପର୍ଯ୍ୟନ୍ତ ସେଠାରେ ପୁନଃ ମତ ଗ୍ରହଣ କରାଯିବ। ଗତ 26 ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ସେହି ବୁଥ୍ଗୁଡ଼ିକରେ ଗଣ୍ଡଗୋଳ ହେବାରୁ ଭୋଟ୍ ଗ୍ରହଣକୁ ଆୟୋଗ ଅବୈଧ ଘୋଷଣା କରିଛନ୍ତି। ଏହି ବୁଥ୍ଗୁଡ଼ିକ ମଧ୍ୟରେ ଉଖରୁଲ୍ ଜିଲ୍ଲାର 5 ବୁଥ୍ ଏବଂ ସେନାପତି ଜିଲ୍ଲାର ଗୋଟିଏ ବୁଥ୍ ଅନ୍ତର୍ଭୁକ୍ତ। ଉପକାରିତା ଏବଂ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଖଣି ମନ୍ତ୍ରଣାଳୟ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ମିଳନୀ ଆୟୋଜନ କରୁଛି। ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଉପକାରିତା ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସହଯୋଗ, ଜ୍ଞାନ ଆଦାନ ପ୍ରଦାନ ଏବଂ ଅଭିନବତାକୁ ପ୍ରୋହାହିତ କରିବା ପାଇଁ ଆଲୋଚନା କରାଯିବ। ଦେଶର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ହାସଲ କରିବା ଲାଗି ଏହି ଶିଖର ସମ୍ମିଳନୀର ଆୟୋଜନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲର ଘରୋଇକରଣ ଯୋଗାଣକୁ ସୁରକ୍ଷିତ କରିବାର ଜରୁରୀ ଆବଶ୍ୟକତା ଉପରେ ମଧ୍ୟ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ ସଂସ୍ଥାର ମୁଖ୍ୟ, ଷ୍ଟାର୍ଟଅପ୍ ସଂସ୍ଥାର ପ୍ରତିନିଧି, ସରକାରୀ ଅଧିକାରୀ, ବୈଜ୍ଞାନିକ, ଶିକ୍ଷାବିତ୍ ଏବଂ ଦେଶ ବିଦେଶର ବହୁ ନୀତି ବିଶେଷଜ୍ଞ ଯୋଗଦେବେ। ପ୍ରଶାସନିକ ସଂସ୍କାର ଏବଂ ଲୋକ ଅଭିଯୋଗ ବିଭାଗ ଡିଏଆର୍ପିଜିର 4 ପ୍ରତିନିଧି ମଣ୍ଡଳୀ ଆଜିଠାରୁ 3 ବାଂଲାଦେଶ ଗସ୍ତରେ ଯାଉଛନ୍ତି। ସେଠାରେ ଭାରତର ଜାତୀୟ ସୁଶାସନ କେନ୍ଦ୍ର ଏବଂ ବାଂଲାଦେଶ ଲୋକ ପ୍ରଶାସନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ନବୀକରଣ ଏବଂ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଅବସରରେ ଡିଏଆର୍ପିଜି ସଚିବ ଭି ଶ୍ରୀନିବାସ ବାଂଲାଦେଶର ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଜାତୀୟ ସୁଶାସନ କେନ୍ଦ୍ର ଏବଂ ବାଂଲାଦେଶର ଲୋକ ପ୍ରଶାସନ ମନ୍ତ୍ରଣାଳୟ 2014 ମସିହାରୁ ମିଳିତ ଭାବେ ବାଂଲାଦେଶ ବେସାମରିକ କର୍ମଚାରୀଙ୍କ ପାଇଁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଆୟୋଜନ କରୁଛି। ଦ୍ୱିପାକ୍ଷିକ ସହଯୋଗ ଅଧୀନରେ 71 ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ 2775 ବାଂଲାଦେଶ ପ୍ରଶାସନିକ ଅଧିକାରୀ ଜାତୀୟ ସୁଶାସନ କେନ୍ଦ୍ର ପରିଦର୍ଶନ କରିଥିଲେ। ବାଂଲାଦେଶ ସରକାର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉପଯୋଗିତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ଆଗାମୀ 5 ପାଇଁ ଏହି ବୁଝାମଣାପତ୍ରର ନବୀକରଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 176ତମ ଜୟନ୍ତୀ ଆଜି ଓଡ଼ିଶାରେ ରାଜ୍ୟବ୍ୟାପୀ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍କୃତିସଭାମାନ ଆୟୋଜିତ ହୋଇଛି। ଓଡ଼ିଆ ଜାତିର ଗର୍ବ ଓ ଗୌରବର ତଥା ପ୍ରଖ୍ୟାତ ଜାତୀୟବାଦୀ ନେତା ଭାବେ ମଧୁସୂଦନ ଦାସ ଯେତିକି ପରିଚିତ, ବିଶିଷ୍ଟ ଆଇନଜ୍ଞ ଭାବେ ମଧ୍ୟ ତାଙ୍କର ଭୂମିକା ଅତ୍ୟନ୍ତ ଗରିମାମୟ ଥିଲା। ଭାରତୀୟ ମହିଳାଙ୍କୁ ଆଇନଜୀବୀ ବୃତ୍ତି ଗ୍ରହଣ ଭଳି ଯୁଗାନ୍ତକାରୀ ଅଧିକାର ପ୍ରଦାନ କରି ମଧୁବାବୁ ଦେଶର ଆଇନଜୀବୀଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିଛନ୍ତି। ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ଇରାକ ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଘୋଷଣା କରିବା ପାଇଁ ଏକ ଆଇନ ଗୃହୀତ ହୋଇଛି। ଏହି ଆଇନରେ ସମଲିଙ୍ଗୀ ସମ୍ପର୍କ ଉପରେ ସର୍ବାଧିକ 15 ଜେଲ୍ ଦଣ୍ଡାଦେଶ ଏବଂ ଏହି ସମ୍ପର୍କକୁ ପ୍ରୋହାହିତ କରୁଥିବା ବ୍ୟକ୍ତିଙ୍କୁ ସର୍ବନିମ୍ନ 7 ଜେଲ୍ ଦଣ୍ଡାଦେଶ ଭୋଗ କରିବାକୁ ପଡ଼ିବ। ଧାର୍ମିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଇରାକ ସମାଜକୁ ନୈତିକ ଦୁର୍ବଳତାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେଠାକାର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ 130 ଅଧିକ ଦେଶରେ ସମଲିଙ୍ଗୀ ଯୌନକ୍ରିୟା ଆଇନଗତ ହୋଇଥିବାବେଳେ 60 ଅଧିକ ଦେଶ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ଘୋଷଣା କରିଛନ୍ତି। ଜାମ୍ମୁ କାଶ୍ମୀର ଉଦ୍ଧମପୁର ଜିଲ୍ଲା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଗୁଳି ବିନିମୟ ଘଟଣାରେ 2 ଗ୍ରାମ୍ୟ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆମ ଜାମ୍ମୁ ସମ୍ଭାଦଦାତା କହିଛନ୍ତି ବସନ୍ତଗଡ଼ ଅଞ୍ଚଳର ପାନାରାଗ୍ରାମଠାରେ ଏହି ଘଟଣା ଆଜି ସକାଳେ ଘଟିଛି। ପାନାରାଗ୍ରାମ ନିକଟସ୍ଥ ଦାହୁ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ୍ ଚାଲିଥିବାବେଳେ କିଛି ସନ୍ଦିଗ୍ଧ ଲୋକ ଗୁଳିଚାଳନା କରିଥିଲେ, ତେବେ ଏହି ସନ୍ଦିଗ୍ଧ ଲୋକମାନେ ସେଠାରୁ ଫେରାର ହୋଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ପାଇଁ ଅଧିକ ସୁରକ୍ଷାକର୍ମୀ ସେଠାରେ ପହଞ୍ଚିଛନ୍ତି ବୋଲି ଆମ ସମ୍ଭାଦଦାତା କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ 9 ପରାସ୍ତ କରିଛି। ଅହମ୍ମଦାବାଦରେ ଅନୁଷ୍ଠିତ ଆଜିର ମ୍ୟାଚ୍ରେ ବେଙ୍ଗାଲୁରୁ ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଗୁଜରାଟ ନିର୍ଦ୍ଧାରିତ 20 ଓଭରରେ 3 ବିନିମୟରେ 200 ରନ୍ ସଂଗ୍ରହ କରିଥିଲା। ଜବାବରେ ବେଙ୍ଗାଲୁରୁ 16 ଓଭରରେ ଗୋଟିଏ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଉ ଅଳ୍ପ ସମୟ ମଧ୍ୟରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଚେନ୍ନାଇଠାରେ ମୁକାବିଲା ହେବ। ଟସ୍ ଜିତି ହାଇଦ୍ରାବାଦ ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶାରେ କଲେ ନିର୍ବାଚନୀ ପ୍ରଚାର। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି। ଆଉଟର ମଣିପୁର ସଂସଦୀୟ କ୍ଷେତ୍ରର 6 ବୁଥ୍ରେ ଆସନ୍ତା ମଙ୍ଗଳବାର ଦିନ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ। ଉପକାରିତା ଏବଂ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଖଣି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଆୟୋଜିତ ହେଉଛି ଖଣିଜ ପଦାର୍ଥ ସମ୍ମିଳନୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ 9 ୱିକେଟ୍ରେ କରିଛି ପରାସ୍ତ।